ହାଇ ୱେଲକମ୍ ଟୁ ଅଲିଉଡ୍ ଡାଇରୀ। ଆଜି ପୁଣି ଥରେ ମୁଁ ଅଲିଉଡ୍ର କିଛି ନ୍ୟୁ ନ୍ୟୁଜ୍ ନେଇକି ଆସିକି ଆପଣମାନଙ୍କ ପାଖରେ ପହଞ୍ଚି ଯାଇଛି। ତେବେ ନ୍ୟୁଜ୍ଟି କ'ଣ, ଆଉ ଲେଟ୍ ନ କରି ଆସନ୍ତୁ ଜାଣିବା। ମୁକ୍ତିଲାଭ କରିବାକୁ ଯାଉଥିବା ଓଡ଼ିଆ ଚଳଚ୍ଚିତ୍ର କ୍ରିଷ୍ଣାର ଅଡ଼ିଓ ରିଲିଜ୍ ହୋଇଛି। ଦିନ ମଜୁରିଆରୁ ଦେଶର ସର୍ବୋତ୍ତମ ନୃତ୍ୟଶିଳ୍ପୀ ପାଲଟିଥିବା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ମୁଖ୍ୟ କ୍ରିଷ୍ଣାଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଏହି ଚଳଚ୍ଚିତ୍ର କ୍ରିଷ୍ଣା ଷ୍ଟୋରି ଅଫ୍ ଏ ଡ୍ୟାନ୍ସର ନିର୍ମାଣ କରାଯାଇଛି। ଏଥିରେ ଅଭିନେତ୍ରୀ ସୁରମୟୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ପୂର୍ବରୁ ଅଲିଉଡ୍ରେ ନିଜର ଜାଦୁ ଦେଖି ସାରିଥିବା ସୁରମୟୀଙ୍କର ଏହା ହେଉଛି ତୃତୀୟ ଚଳଚ୍ଚିତ୍ର। ଏଥିରେ ତାଙ୍କର ବଳିଷ୍ଠ ଅଭିନୟ ସାଙ୍ଗକୁ ଦମଦାର ନୃତ୍ୟ ମଧ୍ୟ ରହିଛି। ଚଳଚ୍ଚିତ୍ରଟିରେ 6 ଗୀତ ରହିଛି। ଅନନ୍ୟା ଓ ଅର୍ପିତାଙ୍କ ଭଳି ଲୋକପ୍ରିୟ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି। ଏହାର ପ୍ରଯୋଜନା ଭାର ବହନ କରିଛନ୍ତି ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ମୁଖ୍ୟ କ୍ରିଷ୍ଣା। ସୋ ଫ୍ରେଣ୍ଡସ୍, ଅଲିଉଡ୍ ଡାଇରୀ ତରଫରୁ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ଚଳଚ୍ଚିତ୍ର କ୍ରିଷ୍ଣା ପାଇଁ ଆମେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ। ଥ୍ୟାଙ୍କ ୟୁ।